ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିଲ୍ଲୀରେ ପହଞ୍ଚିଲେ ଟି20 କ୍ରିକେଟ୍ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆ। ମୁମ୍ବାଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଖେଳାଳି। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜୁଲାଇ 7 ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 46କୁ ବୃଦ୍ଧି। ଦେଶରେ କୋଇଲା ଉତ୍ପାଦନ 14.5% ବୃଦ୍ଧି ଏବଂ ଡାକ୍ତର ବିଏନ୍ ଗଙ୍ଗାଧର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଅଧ୍ୟକ୍ଷ ନିଯୁକ୍ତ। ଟି20 କ୍ରିକେଟ୍ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି। ଭାରତୀୟ ଟିମ୍ ବେରିଲ୍ ବାତ୍ୟା ଯୋଗୁଁ ବାରବାଡୋସ୍ରେ ଅଟକି ରହିଥିଲା। ବିଜୟୀ ଟିମ୍ର ସ୍ୱାଗତ ପାଇଁ ପ୍ରଶଂସକମାନେ ବିମାନ ବନ୍ଦର ବାହାରେ ଏକତ୍ର ହୋଇଛନ୍ତି। ଦିଲ୍ଲୀ ପୁଲିସ୍ ପକ୍ଷରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ମୁମ୍ବାଇ ଯିବା ପୂର୍ବରୁ ଭାରତୀୟ ଦଳର ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କ ବାସଭବନରେ ସାକ୍ଷାତ କରିବେ। ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଆଜି ସନ୍ଧ୍ୟାରେ ମୁମ୍ବାଇରେ ବିଜୟୀ ଭାରତୀୟ ଟିମ୍ ଏକ ରୋଡ୍ ଶୋ କରିବ। ସନ୍ଧ୍ୟା 5ଟାରୁ 7ଟା ମଧ୍ୟରେ ନରିମନ୍ ପଏଣ୍ଟରୁ ଏହି ରୋଡ୍ ଶୋ ୱାଙ୍ଖେଡ଼େ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯିବ। ପରେ ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ବିସିସିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ଖେଳାଳିମାନଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଟି20 ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ 7 ରନ୍ରେ ପରାସ୍ତ କରି ବିଶ୍ୱ ବିଜୟୀ ହୋଇଥିଲା। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପରିଚାଳନା ଅଧ୍ୟକ୍ଷ ହେମନ୍ତ ସୋରେନ ଚଳିତ ମାସ 7 ତାରିଖରେ ଶପଥ ଗ୍ରହଣ କରିବେ। ଏବେକାର ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ ଗତକାଲି ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇଁ ହେମନ୍ତ ସୋରେନଙ୍କୁ ଦଳର ପରିଚାଳନା ଅଧ୍ୟକ୍ଷ ଚୟନ କରାଯାଇଥିଲା। ଶ୍ରୀ ସୋରେନ ସରକାର ଗଠନ ପାଇଁ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ଅର୍ଥ ହେର୍ଫେର୍ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ 31ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଇଣ୍ଡିଆ ମେଣ୍ଟର ବିଧାୟକଙ୍କ ସମେତ କଂଗ୍ରେସ ଓ ଆର୍ଜେଡିର ସଦସ୍ୟମାନେ ଶ୍ରୀ ସୋରେନଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପିର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡୱାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରମାନେ କହିଛନ୍ତି। ଗତ ସପ୍ତାହରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଶ୍ରୀ ଆଡୱାନୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରୁ 2 ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା। ବିହାରର ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହିନ୍ଦୀ ଭାଷା ମାଧ୍ୟମରେ ଏମ୍ବିବିଏସ୍ ପାଠ୍ୟକ୍ରମ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ 10ଟି ପ୍ରତିଷ୍ଠାନ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ 2ଟି ପ୍ରତିଷ୍ଠାନ ସମେତ ବିହାରରେ ଥିବା 21ଟି ମେଡିକାଲ କଲେଜରେ ଉପଲବ୍ଧ ହେବ। ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ କହିଛନ୍ତି ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ ଥିବା ଏମ୍ବିବିଏସ୍ ହିନ୍ଦୀ ପାଠ୍ୟକ୍ରମ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ରାଜ୍ୟର 29ଟି ଜିଲ୍ଲାର 16 ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ 8 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଜଣ ଲୋକ ନିଖୋଜ ଥିବା ଜଣାପଡ଼ିଛି। ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 46କୁ ବୃଦ୍ଧି ପାଇଛି। ସୂଚନା ମୁତାବକ 105ଟି ରାଜସ୍ୱ ଅଞ୍ଚଳରେ 2800 ଗାଁ ବନ୍ୟାରେ ପ୍ରଭାବିତ ହୋଇଛି। ପ୍ରାୟ 39,400 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ସେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ସର୍ବେକ୍ଷଣ କରି ଶୀଘ୍ର ରିପୋର୍ଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହାଫଳରେ ଅଗଷ୍ଟ 15 ତାରିଖ ପୂର୍ବରୁ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇପାରିବ। ମୁଖ୍ୟମନ୍ତ୍ରୀ ମଧ୍ୟ କାମରୂପ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଏହି ବନ୍ୟାରେ କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନର 178ଟି ବନାଞ୍ଚଳ ଜଳମଗ୍ନ ହୋଇଛି। ସେଠାରେ ବସବାସ କରୁଥିବା ପଶୁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଆଶ୍ରୟ ନେଇଛନ୍ତି। ସେମାନଙ୍କ ସୁରକ୍ଷା ଲାଗି ବନ୍ୟ ବିଭାଗ ପକ୍ଷରୁ ଯିବା ଆସିବା ରାସ୍ତାରେ ପରିବର୍ତ୍ତନ କରାଯାଇଛି। କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟୋଗ ମାର୍ଗରେ ବାଣିଜ୍ୟିକ ବାହନଗୁଡ଼ିକର ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଏବେ ମଧ୍ୟ ବ୍ରହ୍ମପୁତ୍ର, ବାରାକ ଏବଂ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଗତ 24 ଘଣ୍ଟା ମଧ୍ୟରେ ବନ୍ୟାରେ 100ଟି ରାସ୍ତା, 11ଟି ନଦୀବନ୍ଧ ଏବଂ 14ଟି ପୋଲ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟ ସରକାର 181ଟି ରିଲିଫ୍ କେନ୍ଦ୍ର ଏବଂ 334ଟି ରିଲିଫ୍ ବଣ୍ଟନ କେନ୍ଦ୍ର ସ୍ଥାପନ କରିଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍କୁ ମୁତୟନ କରାଯାଇଛି। ଚଳିତ ବର୍ଷ ଜୁନ୍ ମାସରେ ଦେଶରେ କୋଇଲା ଉତ୍ପାଦନ 14.5% ବୃଦ୍ଧି ପାଇ 84.63 ମିଲିୟନ୍ ଟନ୍ରେ ପହଞ୍ଚିଛି। ପୂର୍ବ ଅବଧିରେ ଏହି ପରିମାଣ 73.92 ମିଲିୟନ୍ ଟନ୍ ଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଲ୍ ଇଣ୍ଡିଆ ଲିମିଟେଡ୍ 8.87% ବୃଦ୍ଧି ସହ 63.10 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହାସଲ କରିଛି। ଏହାଛଡ଼ା ଚଳିତ ବର୍ଷ ଜୁନ୍ରେ ଅନ୍ୟ କମ୍ପାନୀଗୁଡ଼ିକର ଉତ୍ପାଦନ 16.03 ମିଲିୟନ୍ ଟନ୍ ରହିଛି। ପୂର୍ବ ବର୍ଷ ତୁଳନାରେ ଏଥିରେ 55.49% ବୃଦ୍ଧି ଘଟିଛି। ଭାରତୀୟ ସେନାରେ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ଶହୀଦ ହୋଇଥିବା ଅଗ୍ନିବୀର ଅଜୟ କୁମାରଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ରାଶି ବାବଦରେ ସ୍ୱଷ୍ଟୀକରଣ ଜାରି କରାଯାଇଛି। ସେନା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଜାରି କରାଯାଇଥିବା ଏକ ପୋଷ୍ଟ ଅନୁଯାୟୀ ଅଗ୍ନିବୀର ଅଜୟ କୁମାରଙ୍କ ପରିବାରକୁ ମୋଟ ସହାୟତା ଅର୍ଥରୁ 98,49,000 ଟଙ୍କା ପୂର୍ବରୁ ପ୍ରଦାନ କରାଯାଇସାରିଛି। ସେନା ପକ୍ଷରୁ କୁହାଯାଇଛି ଏହି ଯୋଜନାରେ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବଳକା ସହାୟତା ପ୍ରଦାନ କରାଯିବ। ଶହୀଦ ଯବାନଙ୍କ ପରିବାରକୁ ମୋଟ 1,65,00,000 ଟଙ୍କା ଦିଆଯିବ। ସ୍କାର୍ଟ ସିଟି ମିଶନ ଅନ୍ତର୍ଗତ ଦେଶର 100ଟି ସହରରେ 1,44,000 କୋଟି ଟଙ୍କାରୁ ଅଧିକ ପ୍ରକଳ୍ପଗୁଡ଼ିକର 90% କାମ ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। 2015ରେ ଲୋକମାନଙ୍କ ଜୀବନକୁ ସୁବ୍ୟବସ୍ଥିତ କରିବା ଲାଗି ଏବଂ ସ୍ୱଚ୍ଛ ତଥା ପରିବେଶ ଅନୁକୂଳ ଢାଞ୍ଚା ନିର୍ମାଣ ନିମନ୍ତେ ଏହି ପ୍ରକଳ୍ପଗୁଡ଼ିକ ଆରମ୍ଭ କରାଯାଇଥିଲା। ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେତେକ ରାଜ୍ୟ ଏବଂ ସହରର ପ୍ରତିନିଧିମାନେ ବାକି ଥିବା 10% କାର୍ଯ୍ୟ ଶେଷ କରିବା ଲାଗି ଅଧିକ ସମୟ ଦେବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରଣାଳୟ ସେହି ବିଷୟକୁ ବିଚାରକୁ ନେଇ ସ୍କାର୍ଟ ସିଟି ମିଶନ ପ୍ରକଳ୍ପର ଅବଧି 2025 ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 19,926 କୋଟି ଟଙ୍କାର 830 ପ୍ରକଳ୍ପ ଶେଷ ହେବ। କ୍ୟାବିନେଟ୍ ନିଯୁକ୍ତି କମିଟି ଡାକ୍ତର ବିଏନ୍ ଗଙ୍ଗାଧରଙ୍କୁ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ଡକ୍ଟର ଗଙ୍ଗାଧର ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡର ଅଧ୍ୟକ୍ଷ ଥିଲେ। ଡାକ୍ତର ଗଙ୍ଗାଧରଙ୍କ ନୂଆ ନିଯୁକ୍ତି ପରେ ଡାକ୍ତର ସଞ୍ଜୟ ବିହାରୀଙ୍କୁ ମେଡିକାଲ ଆସେସ୍ମେଣ୍ଟ ଆଣ୍ଡ ରେଟିଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଡାକ୍ତର ବିହାରୀ ଶ୍ରୀଚିତ୍ରା ତିରୁନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ଟେକ୍ନୋଲୋଜି ତିରୁଅନନ୍ତପୁରମ୍ର ନିର୍ଦ୍ଦେଶକ ଥିଲେ। ଉଭୟଙ୍କ ନିଯୁକ୍ତି 4 ବର୍ଷ କିମ୍ବା 70 ବର୍ଷ ବୟସ ହେବା ଯାଏ ବଳବତ୍ତର ରହିବ। ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସନ୍ତୋଷ ଝା କହିଛନ୍ତି ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା ଯୋଗୁଁ ଭାରତୀୟ ରପ୍ତାନୀକାରୀଙ୍କ ତୁଳନାରେ ଶ୍ରୀଲଙ୍କାର ରପ୍ତାନୀକାରୀମାନେ ଅଧିକ ଲାଭାନ୍ୱିତ ହେଉଛନ୍ତି। ରୋଟାରୀ କ୍ଲବ ଅଫ୍ କଲମ୍ବୋ ୱେଷ୍ଟର ଏକ ସମାରୋହରେ ଶ୍ରୀ ଝା କହିଛନ୍ତି ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ପ୍ରକ୍ରିୟା ଆହୁରି ସହଜ ହେବ। ଗତବର୍ଷ ଜୁଲାଇରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାରେ ସ୍ୱେନ୍ର କାର୍ଲସ୍ ଅଲକରାଜ ପୁରୁଷ ଏକକ ବର୍ଗରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଗତକାଲି ଲଣ୍ଡନରେ ଅନୁଷ୍ଠିତ ମ୍ୟାଚ୍ରେ ଅଲକରାଜ ଅଷ୍ଟ୍ରେଲିଆର ଆଲେକ୍ଜାଣ୍ଡର ବୁକିଙ୍କୁ 7-6, 6-2, 6-2 ସେଟ୍ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆମେରିକାର ଫ୍ରାନ୍ସିସ୍ ଡିଆକୋଙ୍କ ସହ ତାଙ୍କର ମୁକାବିଲା ହେବ। ସେହିପରି ମହିଳା ଏକକ ବର୍ଗରେ ଆମେରିକାର ଏକା ନୱାରେ ଜାପାନର ନାଓମି ଓସାକାଙ୍କଠାରୁ 6-4, 6-1 ସେଟ୍ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାରି ଯାଇଛନ୍ତି। ଦିଲ୍ଲୀରେ ପହଞ୍ଚିଲେ ଟି20 କ୍ରିକେଟ୍ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆ। ମୁମ୍ବାଇ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ଖେଳାଳି। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜୁଲାଇ 7ରେ ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ। ଆସାମରେ ବନ୍ୟା ପରିସ୍ଥିତି ଜଟିଳ, ବନ୍ୟାଜନିତ ମୃତ୍ୟୁ ସଂଖ୍ୟା 46କୁ ବୃଦ୍ଧି। ଦେଶରେ କୋଇଲା ଉତ୍ପାଦନ 14.5% ବୃଦ୍ଧି ଏବଂ ଡାକ୍ତର ବିଏନ୍ ଗଙ୍ଗାଧର ରାଷ୍ଟ୍ରୀୟ ଚିକିତ୍ସା ଆୟୋଗର ଅଧ୍ୟକ୍ଷ ନିଯୁକ୍ତ। ସମ୍ବାଦ ଶେଷ ହେଲା।